ଆଜ୍ଞା ନମସ୍କାର, ମୁଁ ବିଜମଣି ମୁର୍ମୁ କହୁଥିଲି, ବିଶ୍ୱାନଗରରୁ 16 ନମ୍ବର ୱାର୍ଡ ଏସ୍ଟି ମେମ୍ବର। ଆମେ ଖାଇବା ପୂର୍ବରୁ ହାତ ଧୋଇକି ସାବୁନରେ ହାତ ଧୋଇକି ଆମେ ଖାଉଛୁ, ଆପଣମାନେ ବି ସେମିତି ହାତ ସାବୁନରେ ହାତ ଧୋଇକି ସଫା କରିକି ଖାଆନ୍ତୁ। ମୁଁ ଯେମିତି ପରିଷ୍କାର ରହୁଛି ଆପଣମାନେ ବି ସେମିତି ପରିଷ୍କାର ରୁହନ୍ତୁ।
ଲୋକମାନେ